ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଅନବସର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପ୍ରଭୁମାନଙ୍କର ଘଣା ଲାଗି ନୀତି କରାଯିବା। ଏଥିଲାଗି ଗଲାକାଲିଠାନୁ ସୁନାର କୁଆନୁ ତିନଗରିଆ ପାଏନ୍ ଶୁଦ୍ଧ ସୁଆରଙ୍କର ଘରେ ବିଜେ ହେବାର ଉତ୍ରୁ ଦିବ୍ୟ ପ୍ରଲେପ ଖଳିଭିଲ୍ ପ୍ରସ୍ତୁତ କରାଯାଇଛି। ଆଜି ମହାପ୍ରଭୁମାନଙ୍କର ଘଣା ଲାଗି ଉତ୍ରୁ ସେହି ଖଳିକେ ଶୁଦ୍ଧ ସୁଆରଙ୍କର ଘରୁ ଘଣ୍ଟ ଘଣ୍ଟା ଓ ପଟୁଆର୍ଥୀ ସୂର୍ଯ୍ୟାସ୍ତ ଆଗୁନୁ ଶ୍ରୀମନ୍ଦିରକେ ବିଜେ କରାଯିବା। ତାର ଉତ୍ରୁ ଖଳି ଲାଗି ହେଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଆଇବାକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ମହାପ୍ରଭୁମାନଙ୍କର ଦର୍ଶନ ଖୁବ୍ କମ୍ ସମୟ ଲାଗି ରହିବା। ଦୁଇପହର 2 ବଜେନୁ ସାହାଣ ମେଲା ଦର୍ଶନ ମୂଲ ହେବା। 15 ତାରିଖ ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ କମ୍ ସମୟ ଲାଗି ରଖବାର୍କେ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ପୁରୀ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କ ଲାଗି ସୁରକ୍ଷିତ ଆଉ ସବୁ ପ୍ରକାରର ବ୍ୟବସ୍ଥାକେ ସୁନିଶ୍ଚିତ କରିବାର ଉପରେ ଜିଲ୍ଲାପାଳ ଜୋର ଦେଇଛନ୍ତି। ଏଥି ଜିଲ୍ଲା ପ୍ରଶାସନର ସବୁ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଏ ଏବେ 24 ତାରିଖ ତକ ଲୋକେ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱରଠାରେ ଆଜି ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବା ନୁହେଁ ଶୁଣାଣିକେ ବନ୍ଦ ରଖାଯାଇଛି। ଏବେ ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବା ଲାଗି ଆଇବାକାଲି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏ ଦିବସ ପାଳନ କରାଯାଉଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ସାଉଦପୁରଠାରେ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପୁଇଁତଲାର 10 ଆଉ 12 ଶ୍ରେଣୀଥି ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ଜାତୀୟ ଶିକ୍ଷାନୀତି ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଡକ୍ଟର ମାହାଲିଙ୍ଗ ଏ ଅବସରରେ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର 100 ଶଯ୍ୟାର ଅତ୍ୟାଧୁନିକ ଛାତ୍ରୀ ନିବାସକେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଗଲାକାଲି ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଇଲାକାର ବିକାଶ ସରକାରଙ୍କର ପହିଲା ପ୍ରାଥମିକତା ବୋଲି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଂସଦ କହିଛନ୍ତି। ଓଡ଼ିଶା ସାମ୍ବାଦିକ ସଂଘ ଓଜେୟୁର କାର୍ଯ୍ୟକାରିଣୀ ବୈଠକ ଆଉ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାନ ହୋଇଯାଇଛି। ବୈଠକଟି ବିଧାୟକ ରଘୁନାଥ ଜଗଦଲା ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି ସାମ୍ବାଦିକତାର ଭିନ୍ ଭିନ୍ ଆହ୍ୱାନ ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କର ସୁରକ୍ଷା ସ୍ୱାଧୀନତା ଆଉ ଅଧିକାର ଶୀର୍ଷ ଗୋଟିଏ ଆଲୋଚନା ଚକ୍ର ଭିଲ୍ ହୋଇଯାଇଛି। ମେଘାଳୟର ଶିଲଂଠାରେ ହୋଇଥିବା 14 ନମ୍ବର ଜାତୀୟ ବରିଷ୍ଠ ପେନାକ୍ ସିଲାଟ୍ ଚାମ୍ପିୟନ୍ସିପ୍ଟି ଓଡ଼ିଶାକେ ଗୋଟିଏ ସ୍ୱର୍ଣ୍ଣ ଆଉ 6ଟା ବ୍ରୋଞ୍ଜ ପଦକ ମିଳିଛି। 31 ଛନିଆ ଓଡ଼ିଶା ଦଲ ଏହି ଚାମ୍ପିୟନ୍ସିପ୍ଟି ଭାଗ ନେଇଥିଲେ। ଓଡ଼ିଶା ଦଲର ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଆଉ ସଚିବ ଭୂପେନ୍ଦ୍ର ସିଂ ପୁନିଆ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ ପ୍ରମୁଖ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜର୍ମାନୀନ ହୋଇଥିବା ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କେ 10.14 ସେକେଣ୍ଡଟି ଶେଷ କରିକି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍ ବିଶ୍ୱ ଆଥ୍ଲେଟିକ୍ ମଞ୍ଚଥି ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ ଖେଳାଳିମାନଙ୍କୁ ଆଗ୍କେ ବଢ଼ବା ଲାଗି ପ୍ରେରଣା ଯୋଗାବା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ପଶ୍ଚିମ ଆଉ ତାର ପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆଇବା କାଲି ତକ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏହି ତାର ପ୍ରଭାବଟି ରାଜ୍ୟ ଆଇବା 7 ଦିନ ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ ଚବିଶ ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ସହିତ ରାଜ୍ୟର 20 ଜିଲ୍ଲାର ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଗରମ ଆଉ ଗୁଳୁଗୁଳିକେ ନେଇକରି 11 ଜିଲ୍ଲାକେ ସତର୍କ କରାଯାଇଛି। ଇ ବଛର ମୌସୁମୀତି ଜୁନ୍ 1 ତାରିଖରୁ ଏପ୍ତକ ରାଇଜେ ହାରାହାରି 348.1 mm ବର୍ଷା ରେକର୍ଡ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ତକ 610.75 ଫୁଟ ରହିଥିଲା। ଇ ସମୟତି ଦୁଇଟା ଗେଟ୍ ଦେଇକରି ପି ସେକେଣ୍ଡ 53,109 ଘନଫୁଟ ପାନ୍ ଛଡ଼ାଯାଉଥିବାର ବେଳେ 29,038 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।